ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର। ପହିଲା ମୁଖ୍ୟ ଖବର। ବିଦ୍ୟାରୂପୀ ସଞ୍ଜୀବନୀ ଲୋକର ଜୀବନକେ ଧନ୍ୟ କରବାର ସହିତ ସବୁ କ୍ଷେତ୍ରରେ ସଫଳତା ଦେଶୀ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଓଡ଼ିଶା ଗସ୍ତ ସାରି କରି ଫେରିଲେ ନୂଆଦିଲ୍ଲୀ। ଶ୍ରୀକ୍ଷେତ୍ର ପୁରୀନ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଉ କିଛି ସମୟ ଆଉଥିରୁ ହେବା ଆଡ଼ପ ମଣ୍ଡପ ବିଜେ। ଆଇବା କାଲିଠାନୁ ମିଳିବା ଆଡ଼ପ ଅବଢ଼ା। ଆଇବା 14 ତାରିଖ ଦିନ ରତ୍ନଭଣ୍ଡାର ଖୋଲିବାର ଲାଗି ସରକାରଙ୍କୁ କରାଯିବା ସୁପାରିଶ କହିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ। ଆଉ ରାଇଜେ ଗଲା 5 ବଛର ଭିତରେ ଡେଙ୍ଗୁ ଚିହ୍ନଟ ହୋଇଥିବା ଇଲାକାମାନଙ୍କେ ଫେରଘାଏ କରାଯିବା ସର୍ଭେ। ବିଦ୍ୟାରୂପୀ ସଞ୍ଜୀବନୀ ଥି ମନୁଷ୍ୟର ଜୀବନ ଧନ୍ୟ ହେବାର ସହିତ ସବୁ କ୍ଷେତ୍ରରେ ସଫଳତା ଦେଶୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଭୁବନେଶ୍ୱରର ଜାତୀୟ ବିଜ୍ଞାନ ଶିକ୍ଷା ଆଉ ଗବେଷଣା ପ୍ରତିଷ୍ଠାନ ନାଇଜରର 13 ନମ୍ଘର ଦୀକ୍ଷାନ୍ତ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶ୍ରୀମତୀ ମୁର୍ମୁ କହିଛନ୍ ଯେ ବିଦ୍ୟା ବ୍ୟକ୍ତିକେ ଅମୃତ ଦେଶୀ। ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସଫଳତା ଲାଗି ଶୁଭେଚ୍ଛା ଜଣାବାର ସହିତ ଆଇବା ଦିନେ ଶିକ୍ଷା ଆଉ ଜ୍ଞାନକେ ମାନବତାର ଉପକାର ଲାଗି ବ୍ୟବହାର କରିବା ଲାଗି ରାଷ୍ଟ୍ରପତି ପରାମର୍ଶ ଦେଇଛନ୍। ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମନ ଆର୍ ଭାରତୀୟ ଜ୍ୟୋତିର୍ବିତ୍ ଗଣିତଜ୍ଞ ପଠାଣି ସାମନ୍ତଙ୍କର ଅନନ୍ୟ ପ୍ରତିଭା ଉପରେ ରାଷ୍ଟ୍ରପତି ଏ ଅବସରରେ ଆଲୋକପାତ କରିକରି କହିଥିଲେ ଯେ ବିଜ୍ଞାନ ଆଉ ବୈଷୟିକ ଜ୍ଞାନକୌଶଳର ଠିକ୍ ପ୍ରୟୋଗ ଲାଗି ଦେଶର ବିକାଶ ତୁର୍ତ୍ତି ହୋଇପାରବା। ସେଆଡ଼େ ଇତାର ଅପବ୍ୟବହାର ମାନବ ଜାତିକେ ଧ୍ୱଂସମୁଖକେ ନେଇଯାଇପାରେ ବୋଲି ରାଷ୍ଟ୍ରପତି ସତର୍କ କରିଦେଇଛନ୍। ଇନ ଜନାଇ ଦିଆଯାଇପାରେ ଯେ ଓଡ଼ିଶା ଗସ୍ତ ଅବସରରେ ପୁରୀନ ବିଶ୍ୱପ୍ରସିଦ୍ଧ ରଥଯାତ୍ରାଥି ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଯୋଗ ଦେଇଥିଲେ। ଚାରିଦିନିଆ ଗସ୍ତ ସାରିକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସଞ୍ଜବେଳେ ନୂଆଦିଲ୍ଲୀ ଫେରିଯାଇଛନ୍। ଶ୍ରୀକ୍ଷେତ୍ର ପୁରୀନ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଉ କିଛି ସମୟ ଆଉଥିରୁ ଆଡ଼ପ ମଣ୍ଡପକେ ବିଜେ କରାଯିବା। ଏଥିଲାଗି ସବୁ ପ୍ରକାରର ପ୍ରସ୍ତୁତି ସରିଛେ। ପହିଲା ମଦନମୋହନ ଆର୍ ରାମକୃଷ୍ଣଙ୍କୁ ବିଜେ କରାଯିବା। ଏତା ଋତୁରୁ ସୁଦର୍ଶନଙ୍କର ପହଣ୍ଡି ହେବା। ପଛେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଆର୍ ଶେଷେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିଥି ଯାଇକରି ଆଡ଼ପ ମଣ୍ଡପକେ ବିଜେ କରବେ। ପରମ୍ପରା ଅନୁସାରେ ଆଜି ସନ୍ଧ୍ୟାଧୂପ ନୀତି ଶେଷ ହେବା ଋତୁରୁ ତିନି ରଥଟି ଚାରମାଳ ବନ୍ଧାଯାଇଥିଲା। ସେଆଡ଼େ ମହାପ୍ରଭୁମାନଙ୍କର ପହଣ୍ଡି ଦେଖବାର ଲାଗି ଶ୍ରୀଗୁଣ୍ଡିଚା ମନ୍ଦିର ପାଖେ ବହୁତେ ଭିଡ଼ ହୋଇଛେ। ଆଇବା କାଲିଠାନୁ ଆଡ଼ପ ଅବଢ଼ା ମିଳିବା। ଆଇବା 14 ତାରିଖ ଦିନ ରତ୍ନଭଣ୍ଡାର ଖୋଲିବାର ଲାଗି ସରକାରଙ୍କୁ ଅନୁରୋଧ କରାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍। ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ହୋଇଥିବା ଯାଞ୍ଚ କମିଟିର ବୈଠକରୁ ଜଷ୍ଟିସ୍ ରଥ କହିଛନ୍ ଯେ ସର୍ବସମ୍ମତିଥି ବୈଠକଟି ଏହି ନିଷ୍ପଭି ନିଆଯାଇଛି। ସେ କହିଛନ୍ ଯେ ରତ୍ନଭଣ୍ଡାର ଖୋଲିବା ଋତୁରୁ ଇତାର ଦେଖରେଖ ଆର୍ ଅଲଙ୍କାରର ଗନ୍ତି ଭାବେ ପରବର୍ତ୍ତୀ ପଦକ୍ଷେପ ନିଆଯିବା। ରତ୍ନଭଣ୍ଡାରର ଅଳଙ୍କାରମାନ ରଖବାର ଲାଗି ଶ୍ରୀମନ୍ଦିର ଭିତରେ ଗୋଟିଏ ସ୍ୱତନ୍ତ୍ର ଜାଗା ଚିହ୍ନଟ କରାଯାଇଛି ବୋଲି ଜଷ୍ଟିସ୍ ରଥ କହିଛନ୍। ସେ କହିଛନ୍ ଯେ ସୁନାରୀମାନଙ୍କ ଦ୍ୱାରା ଅଳଙ୍କାରମାନଙ୍କର ମୂଲ୍ୟାୟନ କରାଯିବା। ବୈଠକଟି ରତ୍ନଭଣ୍ଡାର ଖୋଲବାର ଇତାର ଦେଖରେଖ ଅଳଙ୍କାର ଗନ୍ତି ଆର୍ ମୂଲ୍ୟାୟନ ବାଗି ପ୍ରସଙ୍ଗ ନେଇକରି ଗୋଟିଏ ମାର୍ଗଦର୍ଶିକା ପ୍ରସ୍ତୁତି ଭାବେ ଆଲୋଚନା ହୋଇଛି। ହେଲେ ଏସବୁ ପ୍ରକ୍ରିୟା ଭିତରେ ସାଧାରଣ ଦର୍ଶନ ଆଘର ବାଗି ଜାରି ରହିବା ବୋଲି ସେ କହିଛନ୍। ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଆର୍ ପୂର୍ତ୍ତ ବିଭାଗର ବିଶେଷଜ୍ଞମାନଙ୍କର ମିଳିତ କମିଟି ଆଜି ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିଛେ। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଆର୍ ମନ୍ଦିରର ପ୍ରଶାସନିକ ଅଧିକାରୀ ଇ କମିଟିଥି ସଭ୍ୟ ଅଛନ୍। ଗର୍ଭଗୃହ ସହିତ ରତ୍ନ ସିଂହାସନ, ନାଟ୍ୟ ମଣ୍ଡପ, ଜଗମୋହନ, ଗର୍ଭଗୃହର ପହିଲା ମହଲା ଆର୍ ଦୁଇ ନମ୍ଘର ମହଲା ନିୟମିତ ଯାଞ୍ଚ କରାଯାଏସି। ଫି ବଛର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରଟି ଇ ଯାଞ୍ଚ କରାଯାଏସି। ଇତା ସହିତ ଅଁଳା ବେଢ଼ା ଆର୍ ଅଲଗା ପାର୍ଶ୍ୱ ଦେବାଦେବୀଙ୍କର ମନ୍ଦିର ଯାଞ୍ଚ ଆର୍ ଦରକାର ପଡ଼ିଲେ ମରାମତି କାମ କରାଯାଏସି। ନଅଦିନ ତକ୍ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଇ ଯାଞ୍ଚ ଆର୍ ମରାମତି ପ୍ରକ୍ରିୟାକେ ସମୟ ଅନୁସାରେ ଶେଷ କରିବା ଲାଗି ଏଏସ୍ଆଇ ଯୋଜନା ପ୍ରସ୍ତୁତ କରିଛି। ଗଲାବଛର ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ କରାଯାଇଥିବା ମରାମତିମାନଙ୍କର ସ୍ଥିତିକେ ଭିଲ୍ ଯାଞ୍ଚ କରାଯାଉଛି। ଗର୍ଭଗୃହନୁ କଳା ଆସ୍ତରଣ ଛଡ଼ାଯିବା ବୋଲି ଏଏସ୍ଆଇ ତରଫରୁ ଜଣାପଡ଼ିଛି। ବିଜ୍ଞାନ ଆଉ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଭୁବନେଶ୍ୱର ପାଖର ଅନ୍ଧାରୱାନ ଥିବା ଗଣିତ ଆଉ ପ୍ରୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଷ୍ଠାନର ପ୍ରଶାସନିକ ବ୍ଲକ, ଏକାଡେମିକ ବ୍ଲକ, ଲାଇବ୍ରେରୀ ଆର୍ ଛାତ୍ରାବାସ ବୁଲି ଦେଖିଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଯଶୋବନ୍ତ ଜେନା ପ୍ରତିଷ୍ଠାନର ଭିନ୍ ଭିନ୍ କାର୍ଯ୍ୟାବଳୀ, ପାଠ୍ୟ ଖସଡ଼ା, ଶିକ୍ଷାଦାନ ବ୍ୟବସ୍ଥା ଆଉ ପ୍ରତିଷ୍ଠାନର ସଫଳତା ଭାବେ ମନ୍ତ୍ରୀଙ୍କୁ ଜଣାଇଥିଲେ। ଇତାର ଛଡ଼ା ଏହି ପ୍ରତିଷ୍ଠାନ ଗଣିତର ଗବେଷଣାତ୍ମକ ସ୍ୱତନ୍ତ୍ର ପାଠ୍ୟକ୍ରମ ତିଆରି କରାଯାଇକରି ଶିକ୍ଷାଦାନ, ଗଣିତର ପ୍ରୟୋଗତ୍ମକ ଦିବେ ଗବେଷଣା, ମେଧା ଅନ୍ୱେଷଣ ଆର୍ ପ୍ରଶିକ୍ଷଣ ବାଗିରି କାମକେ ହାତକେ ନେଇଛେ ବୋଲି ସେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପ୍ରତିଷ୍ଠାନଟି ଅଧ୍ୟାପକ ନିଯୁକ୍ତି ଆଉ ଭିଭିଭୂମିର ବିକାଶ ଲାଗି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। आपणमाने बाकी खबर सुनिपारबे ई सूचना उत्रु।
तारीख पर तारीख, युग का हो गया अंत, न्यायिक प्रक्रिया के लिए समय सीमा तय, भारतीय नागरिक सुरक्षा संहिता 1 जुलाई से लागू, आजाद भारत के अपने कानून।
राइजे गला 5 बछर भितरे डेंगू चिन्हट होता इलाका के फेर सर्भे करार लगी पदक्षेप निया। जिल्लापाल आर म्यूनिसीपाल्टी कमिश्नर को चिठी लिखिकरी स्वास्थ्य सचिव सर्भे भावे तथ्य दाखल करार लगे अनुरोध कर। सेसबु इलाकान परिस्थिति के नजरथी रखिकरी आगुआ पदक्षेप नेबार लागि ई निष्पत्ति नियाइछे बोली स्वास्थ्य विभाग कहिछे। वर्षा ऋतु मूल हेथिबानु डेंगू आउ मलेरिया संक्रमण के रोकबार लागि जन सचेतनता बढ़ावार के स्वास्थ्य विभाग तरफ पदक्षेप निया जाउछे। पश्चिम ओडिशार भिन भिन जिला मानके आज अभियोग शुणाणी शिविर मान हेइछे। बरगढ़ जिला विजेपुर पंचायत समिति कार्यालय परिसन्न होता शिविर थी जिलापाल आदित्य गोयल, आरक्षी अधीक्षक प्रहल्लाद सहाय मीना, जिला परिषद मुख्य उन्नयन अधिकारी सुशांत सिंह जोग देते। 78 अभियोग 66 व्यक्तिगत आर 12 सामूहिक समस्या शुणाणी कर जल्दी समाधान करार लगे विभाग अधिकारी निर्देश दिया। संबलपुर जिला रेढ़ाखोल थाना मिलित अभियोग शुणाणी शिविर थी 62 अभियोग शुणाणी होता से भितर 60 व्यक्तिगत आ 2 सामूहिक अभियोग। जिलापाल अक्षय सुनील अग्रवाल सहित अतिरिक्त एसपी आर अलग विभाग अधिकारी जोगदे। झारसुगुड़ा जिला ब्रजराजनगर पौरपालिकान होता जनशुणाणी थी जिलापाल आबोली सुनील नरवणे आर आरक्षी अधीक्षक स्मिथ परमार जोगदेक 37 अभियोग शुणाणी कर। सेन्ता सुवर्णपुर जिला उलुंडान जनशुणाणी शिविर अनुष्ठित होती। भारप्राप्त जिलापाल अंजलिना प्रधान आर एसपी वीरेन्द्र कुमार नायक अभियोग शुणाणी करते से भितर 29 व्यक्तिगत आउ 11 सामूहिक दरखास्त होता। 6 दरखास्त सांगे सांग समाधान कर अलग अभियोग शुणाणी जल्दी करबारे निर्देश दी। नुआपड़ा जिला खलियार रोड विज्ञापित अंचल परिषद तरफ गोटे स्वतंत्र कार्यक्रम हो कार्यक्रम थी 45 जन को प्रधानमंत्री आवास योजना हिताधिकारी गृह निर्माण लगे कार्यादेश दी जा 12 जन नुआ हिताधिकारी भत्ता दी। नुआपड़ा जिला कोमना ब्लक सुनाबड़ा अभयारण्य भितर रहुथिबा आदिम जनजाति लोक को आज जंगल जमी पट्टा दी जा। उपजिल्लापाल जोगेन्द्र माझी सहित विभाग अधिकारी उपस्थिति थी 130 जन आदिम जनजाति आर जने आदिवासी पट्टा दी जा। बरगढ़ बयन शिल्प सम्मिलनी कक्षन महिला आउ शिशु विकास विभाग तरफ जिलास्तरीय शिशु ओजन आउ उच्चता निरीक्षण तालीम कार्यक्रम हो। जिलापाल आदित्य गोयल उद्घाटन करथिबा एक कार्यक्रम थी यूनिसेफ राज्यस्तरीय परामर्शदाता स्मृति रंजन सामंतराय जोगदेकर महिला आउ शिशु उपयुक्त जत्न लगे परामर्श दे। गंगाधर मेहर विश्वविद्यालय चित्रकला और हस्तशिल्प सर्टिफिकेट पाठ्यक्रम मूल हो। अवसर आज वरिष्ठ चित्रशिल्पी भोलानाथ नायक सभापतित्वी होता सभा थी विश्वविद्यालय कुलपति प्रोफेसर एन नागाराजु मुख्य अतिथि भाव जोगदे। अवसर गोटे 2 दिनिया चित्रकला प्रदर्शनी फिल्म आयोजन कर। देशे गला आर्थिक बछरे निजुक्ति अनुपात बढ़िछे बोली भारतीय रिजर्व बैंक आरबीआई सूत्रनु जनापड़िछे। आरबीआई तरफ बाहरिथिबा रिपोर्ट अनुसार गला आर्थिक बछरे निजुक्ति अभिवृद्धि 6% रहिथिला। इटा गला 2022-23 आर्थिक बछरनु 2.8% अटकाए। गला आर्थिक बछरे देशे मोट निजुक्ति 6,43,30,000 हेथिला बोली रिपोर्ट थी कहयाइछे। विद्यारूपी संजीवनी लोकर जीवन के धन्य करबार सहित सबु क्षेत्र थी सफलता देसी कहले राष्ट्रपति द्रौपदी मुर्मू। 4 दिनिया ओडिशा गस्त सारिकर फिरले नुआदिल्ली। श्रीक्षेत्र पूरीन रथारूढ़ चतुर्धा मूर्ति आउ किसी समयउतरू होगा आड़प मंडप विजे आईवा काल ठान् मिलवा आड़प अभड़ा आईवा 14 तारीख दिन रत्नभंडार खुलवार लगे सरकार को सुपारिश कहले रत्नभंडार जांच कमिटी अध्यक्ष और राइजे गला 5 बछर भितर डेंगू चिन्हट होता इलाका मानके फेर घाय करा जीवा सर्वे। आज आंचलिक खबर न शेष होला जुआर।